ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ସମ୍ବଲପୁରନ ହେବାର୍କେ ଥିବା ରାଜ୍ୟସ୍ତରୀୟ ନୂଆଖାଇ ଭେଟ୍ଘାଟ୍ କାର୍ଯ୍ୟକ୍ରମଟି ଯୋଗଦେବାର୍କେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଦିନିକିଆ ସମ୍ବଲପୁର ଗସ୍ତି ଆସୁଛନ୍। କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀଙ୍କ ସହିତ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ସାମିଲ ହେବେ। ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ହେଉଥିବା ନୂଆଖାଇ ଭେଟ୍ଘାଟ୍ କାର୍ଯ୍ୟକ୍ରମ ସମଲେଶ୍ୱରୀ ମନ୍ଦିର ପରିସନ୍ନ ହେବା। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ସମ୍ବଲପୁର ନ ପହଞ୍ଚିଲା ଉତ୍ତରୁ ସମଲେଇ ଆର୍ ପାଟଣେଶ୍ୱରୀ ମନ୍ଦିର ନ ଦର୍ଶନ କରିକି ସାଂସ୍କୃତିକ ପଟୁଆର୍ଥୀ କାର୍ଯ୍ୟକ୍ରମ ଜାଗାକେ ଯିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକେ ନେଇକରି ଜିଲ୍ଲା ଆଉ ପୁଲିସ୍ ପ୍ରଶାସନ ତରଫ ଜୋରଦାର ତୟାରୀ କରାଯାଇଛି। ଭୁବନେଶ୍ୱର ଲୋକସେବା ଭବନଠାରେ ଗଲାକାଲି ହୋଇଥିବା ରାଜ୍ୟସ୍ତରୀୟ ଗୁରୁଦିବସ ସମାରୋହଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓଡ଼ିଶା ରାଜ୍ୟ ପାଠପଢ଼ା ଢାଞ୍ଚା ପଢ଼ିବା ଗଢ଼ିବା ଓଡ଼ିଶାର ଶୁଭାରମ୍ଭ କରିଛନ୍। ଏହି ଅବସରରେ ମୁଖ୍ୟମନ୍ତ୍ରୀ 2036 ସମୃଦ୍ଧ ଓଡ଼ିଶା ଗଠନର ଭିତ୍ତି ଏହାଦେତର ଛାତ୍ରଛାତ୍ରୀମାନଙ୍କ ପ୍ରତିଭା ଉପରେ ନିର୍ଭର କରୁଛେ ବୋଲି କହିଛନ୍। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶିକ୍ଷା କ୍ଷେତ୍ରଟି ଭଲ ପ୍ରଦର୍ଶନ କରିଥିବା ଝାରସୁଗୁଡ଼ା ଜିଲ୍ଲାକେ 3 କୋଟି ଟଙ୍କାର ସହିତ ପହିଲା ପୁରସ୍କାର ଦେଇଛନ୍। ଖୋର୍ଦ୍ଧାକେ 2 ନମ୍ବର ଆଉ ଜଗତସିଂହପୁର ଜିଲ୍ଲାକେ 3 ନମ୍ବର ଭାବେ ପୁରସ୍କୃତ କରିଛନ୍। ଇତାର ସହିତ 70 ଜଣ ଶିକ୍ଷକ, 3 ଜିଲ୍ଲାର ପ୍ରଶିକ୍ଷଣ ପ୍ରତିଷ୍ଠାନ, 3 ଜଣ ଜିଲ୍ଲା ଶିକ୍ଷା ଅଧିକାରୀ ଆଉ 10 ଜଣ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ବି ପୁରସ୍କୃତ କରିଛନ୍। ଇତାର ସହିତ ନିଟ୍ ପରୀକ୍ଷାଟି ସଫଲ ହୋଇଥିବା ଅନୁସୂଚିତ ଜାତି ବର୍ଗର 2 ଛାତ୍ରଙ୍କୁ ବି ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍। ସମ୍ବଲପୁର ସହରର ଜିଲ୍ଲା ସ୍କୁଲ୍ନ ହୋଇଥିବା ଜିଲ୍ଲାସ୍ତରୀୟ ଗୁରୁଦିବସ ସମାରୋହଟି ଜିଲ୍ଲାର 27 ଜଣ ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି। ଦାଦନ ଚାଲାଣକେ ଆୟତ କରିବାର ଲାଗି ରାଇତବେଲା ରେଲ ଷ୍ଟେସନମାନଙ୍କ ଉପରେ ନଜର ରଖବା ଲାଗି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଶ୍ରମ ବିଭାଗକେ ନିର୍ଦ୍ଦେଶ ଦେଇଛନ୍। ଦାଦନ ପ୍ରବଣ ଜିଲ୍ଲାମାନଙ୍କର ରେଲ ଷ୍ଟେସନମାନଙ୍କେ ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ ଆର୍ ରେଲ ବିଭାଗ ତରଫୁ ମିଶିକରି ରାତି ଯୁଗବାର ଲାଗି ଶ୍ରୀ ଆହୁଜା ନିର୍ଦ୍ଦେଶ ଦେଇଛନ୍। ରାଇତବେଲା ଲୁକିକରି ଦାଦନ ଚାଲାଣ କରାଯାଉଥିବାନୁ ମୁଖ୍ୟ ଶାସନ ସଚିବ ଏହି ପଦକ୍ଷେପ ନେଇଥିବାର ଜଣାପଡ଼ିଛି। ଜିଏସ୍ଟି ପରିଷଦ ବୈଠକଟି ପ୍ରସ୍ତାବ ହୋଇଥିବା ନୂଆ ଜିଏସ୍ଟି ସଂସ୍କାରକେ ସାରା ଦେଶ ସବୁ ମହଲନୁ ସମର୍ଥନ ମିଳୁଛି। ଇତାର ଜରିଏ ଗରିବ, ମଧ୍ୟବିତ୍ତ ଆଉ ଛୋଟ ବେପାରୀମାନେ ସବୁନୁ ଜହ ଲାଭ ପାଇବେ। ଶିକ୍ଷା ଉପକରଣ ଉପରୁ ଜିଏସ୍ଟି କମ୍ କରାଯିବାନୁ ଗରିବ ଆଉ ମଧ୍ୟବିତ୍ତ ପରିବାରକେ ପାଠପଢ଼ା ଖର୍ଚ୍ଚାତି ବନେ ସାହାଯ୍ୟ ହେବା ବୋଲି ଆଶା କରାଯାଉଛି। ଇ ବାବଦେ ବରଗଡ଼ ଶିକ୍ଷାବିତ୍ ଗଜେନ୍ଦ୍ର ନାରାୟଣ ମିଶ୍ର କହିଛନ୍।
ବର୍ତ୍ତମାନ ଯେଉଁ ଜିଏସ୍ଟି କାଉନସିଲ୍ର ଯେଉଁ ରିଭାଇଜ୍ଡ ଯେଉଁ ସେଡ୍ୟୁଲ୍ ଆସିଛି, ସେଇଠି ଆମ ଏଜୁକେସନ୍ ସେକ୍ଟର ଉପରେ ତାର ଗୋଟେ ବହୁତ ଭଲ ପ୍ରଭାବ ପଡ଼ିବ। ଆଗରୁ ଏଜୁକେସନାଲ ଯେଉଁ ଆଇଟମ୍ ଥିଲା ତାପରେ 5-12% ଜିଏସ୍ଟି ପଡ଼ୁଥିଲା, ବର୍ତ୍ତମାନ ତାକୁ ଗଭର୍ଣ୍ଣମେଣ୍ଟ ତାକୁ 0% କରି ଦେଇଛନ୍ତି। ତାର ଗୋଟେ ବହୁତ ଭଲ ପ୍ରଭାବ ବର୍ତ୍ତମାନ ଆମ ଛାତ୍ର ସମାଜ ଉପରେ ପଡ଼ିବ। ଆମ ଯେଉଁ ମିଡିଲ୍ କ୍ଲାସ୍ ଆଉ ଯେଉଁ ଲୋ ମିଡିଲ୍ କ୍ଲାସ୍ ଯେଉଁ ଛାତ୍ରଛାତ୍ରୀମାନେ ପାଠ ପଢ଼ୁଛନ୍ତି, ଏହାର ଗୋଟେ ତାର ଗୋଟେ ସୁଯୋଗ ସେମାନେ ନେଇପାରିବେ ଆଉ ତାଙ୍କ ଗୋଟେ ପାଠପଢ଼ା ଉପରେ ତାଙ୍କର ଆଗ୍ରହ ବଢ଼ିବ।
ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗଲାକାଲି ଝାରସୁଗୁଡ଼ା ଜିଲ୍ଲାର ବନ୍ୟା ନୁକସାନର ଭର୍ଣ୍ଣା ଆଉ ରାସ୍ତାଘାଟ ମରାମତି କାମର ସମୀକ୍ଷା କରିଛନ୍। ଗଲାଥର ଜିଲ୍ଲାନ ହୋଇଥିବାର ବନ୍ୟାର ନୁକସାନ ଲୁକୁ ରେକର୍ଡ ସମିଆତି ଦିଆଯାଇଥିବାନୁ ମନ୍ତ୍ରୀ ଶ୍ରୀ ପୂଜାରୀ ଅଧିକାରୀମାନଙ୍କର ପ୍ରଶଂସା କରିଛନ୍। ମରାମତି କାମମାନଙ୍କୁ ଖୁବ୍ ଜଲ୍ଦି ସାରବାର ଲାଗି ପରାମର୍ଶ ଦେଇଛନ୍। ନୂଆପଡ଼ା ଜିଲ୍ଲା ନ୍ୟାସନାଲ୍ କଲେଜନ ଜାତୀୟ ସେବା ଯୋଜନା ତରଫ ଜିଲ୍ଲାସ୍ତରୀୟ ଯୁବ ନେତୃତ୍ୱ ତାଲିମ ଶିବିର ଗଲାକାଲି ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲାପାଳ ମଧୁସୂଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇକରି ଛାତ୍ରଛାତ୍ରୀମାନଙ୍କ ନେତୃତ୍ୱର ବିକାଶ ଭାବେ ବୁଝାଇଥିଲେ। ଶିବିରଟି କଳାହାଣ୍ଡି ଆଉ ନୂଆପଡ଼ା ଜିଲ୍ଲାର 100 ଜଣ ସ୍ୱେଚ୍ଛାସେବୀ, 12 ଜଣ କାର୍ଯ୍ୟକ୍ରମ ଅଧିକାରୀ ଯୋଗ ଦେଇଛନ୍। ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ମିଶନ ଶକ୍ତିଭବନଠାରେ ମୁଁ ଅଦ୍ୱିକା ମୋ ସ୍ୱର ମୋ ପସନ୍ଦ କାର୍ଯ୍ୟକ୍ରମ ହୋଇଯାଇଛି। ଇତାର ଜରିଏ କିଶୋରୀମାନଙ୍କର ଶାରୀରିକ, ମାନସିକ ଆଉ ସାମାଜିକ ଅଭିବୃଦ୍ଧି ସହିତ ସେମାନଙ୍କର ଭିତରେ ଥିବା ପ୍ରତିଭା ଅନ୍ୱେଷଣ କରବାର ଇଟା ଗୋଟିଏ ସୁଯୋଗ ଆଏ ବୋଲି କାର୍ଯ୍ୟକ୍ରମଟି ଅତିଥିମାନେ କହିଛନ୍। ଲଘୁଚାପ ପ୍ରଭାବତି ରାଜ୍ୟ ବର୍ଷା ଲାଗି ରହିଛେ। ଆଇବା 24 ଘଣ୍ଟା ଭିତରେ ବିଜୁଳି ଘଡ଼ଘଡ଼ି ସଙ୍ଗେ ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସବୁ ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ସେଆଡ଼େ ହୀରାକୁଦ ଜଳଭଣ୍ଡାରନୁ ଏଛେନ୍ 24 ଗେଟ୍ ଦେଇକରି ପାଣି ଛଡ଼ାଯାଉଛି। ଆଜି ସକାଳର 6 ବଜେ ତକ ଜଳଭଣ୍ଡାରର ଜଳସ୍ତର 626.41 ଫୁଟ ରହିଛି। ଇ ସମିଆତି ଜଳଭଣ୍ଡାରକେ ଫି ସେକେଣ୍ଡଟି 3,86,028 ଘନଫୁଟ ପାଣି ଆସୁଥିଲା ବେଳେ 4,24,147 ଘନଫୁଟ ପାଣି ଛଡ଼ାଯାଉଛି। ଏଚନିର ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତିର 7:02। ଜୁହାର।